ଆଜି ଶୁଣିବା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କବିତା ତପସ୍ୱିନୀର ପତ୍ର। ଶରଣ ବତ୍ସଳ ଧ୍ୱଜ ରିପୁ ଗଜାଙ୍କୁଶ ଦୁଃଖଗିରି ବଜ୍ର ଜହି ଦେଖନ୍ତି ବିଦୁଷ ରାଜରାଜେଶ୍ୱରଙ୍କ ସେ ପଦ ପଦ୍ମ ଦ୍ୱନ୍ଦେ ଦିନ ଭିକାରୁଣୀ ଦୁରୁ ନତ ଶିର ବନ୍ଦେ। କରିବାକୁ ମଧୁଆଶା ତିମିର ଭେଦନ କାତରେ କାନ୍ତାରେ ଥାଇ କରେ ନିବେଦନ ମହାରାଜ ମହାଯଜ୍ଞେ ହୋଇଛ ଦୀକ୍ଷିତ ନବ ବାମା ହେଉଥିବ ବାମାଙ୍କେ ବିକ୍ଷିତ। ମହାରାଜ ମହାଯଜ୍ଞେ ହୋଇଛ ଦୀକ୍ଷିତ ନବ ବାମା ହେଉଥିବ ବାମାଙ୍କେ ବିକ୍ଷିତ। ମୁଗ୍ଧ ବଧୁ ମୁଗ୍ଧ ହେବ ବୋଲି ସତଗୁଣ ବଢ଼ି ଯାଉଥିବ ତୁମ୍ଭ ସକଳ ସଦ୍ଗୁଣ ଆଚରିତ ମହାଯଜ୍ଞେ କରିବ ପ୍ରଦାନ ଅଶେଷ ରତନ ଧନ ଖୌମ ବସ୍ତ୍ରମାନ। ସିଦ୍ଧ କାମ ହେବେ ତହିଁ ଅର୍ଥୀ ସମୁଦାୟ ମୋ ମାନସେ ଭିକ୍ଷାୟକ ହୋଇଛି ଉଦୟ ଏଚାର ଭିକ୍ଷାରେ ନାଥ ନହେବ କୃପଣ ଦୟା ରତ୍ନମୟ ଦାନ ବାରିଧି ଆପଣ। ମୁଁ କିଏ ତାହା ଜାଣିବାର ନୁହେଁ ଆବଶ୍ୟକ ସଦା ତୁମ୍ଭେ ତାପସଙ୍କ ଅଶାନ୍ତି ନାଶକ ତାପସଙ୍କୁ କିଛି ତୁମ୍ଭ ନଥାଏ ଅଦେୟ ମୁହିଁ ତପସ୍ୱିନୀ ମୋତେ ନ କରିବ ହେୟ। ଯେ ହୋଇଛି ଆଜି ତୁମ ଅଙ୍କର ଭାଜନ ଭକ୍ତିଭରେ ଦେଖୁଥିବେ ଜଗତର ଜନ ପୂର୍ବେ ସେହୁ କରିଥିଲେ କେଉଁ ଘୋର ତପ କେଉଁଠାରେ କେତେକାଳ କେଉଁ ମନ୍ତ୍ର ଜପ ଏହା ମାତ୍ର ପ୍ରଭୁ ମୋତେ ଦେବଟି ଜଣାଇ ଅନ୍ୟ କିଛି ଧନେ ମୋର ପ୍ରୟୋଜନ ନାହିଁ। କୋଟି ଅଶ୍ୱମେଧେ ଯେତେ ଧନ ହୁଏ ଦାନ ତହିଁରୁ ଅଧିକ ତାହା ହେବ ମୋର ଜ୍ଞାନ। ଆଉ ଏକ କଥା ମାତ୍ର ଅଛି ଅନୁରୋଧ ଦୁଃଖିନୀର ପୁତ୍ର ଯୁଗ ଅତ୍ୟନ୍ତ ଅବୋଧ ନାହିଁ ତାଙ୍କ ପିତୃକୋଳ ଆରୋହଣ ଭାଗ୍ୟ ନ ଜାଣନ୍ତି ଜନ୍ମକାଳୁ ପିତୃ ଅନୁରାଗ ଜାଣିଛନ୍ତି ଜନନୀର ଜୀବନ କନ୍ଦାଇ ବୀଣା ତନ୍ତ୍ରୀ ସହକାରେ ରାମାୟଣ ଗାଇ କିଏ ନ କାନ୍ଦିବ ବହି ମାନବ ହୃଦୟ ତରୁଲତା ଚୟ ଜହି ହୁଅନ୍ତି ଅଥୟ। କିଏ ନ କାନ୍ଦିବ ବହି ମାନବ ହୃଦୟ ତରୁଲତା ଚୟ ଜହି ହୁଅନ୍ତି ଅଥୟ। ତୁମ୍ଭର ଚରିତ୍ରେ ନିଜେ ହୋଇ ବିମୋହିତ ଯାଉଛନ୍ତି ଶିଶୁଦ୍ୱୟ ମହର୍ଷି ସହିତ କରିବାକୁ ତୁମ୍ଭ ପଦ ପଙ୍କଜ ଦର୍ଶନ ମନ ତାଙ୍କ ନେଉଅଛି କରି ଆକର୍ଷଣ। ଶୁଣାଇବେ ତୁମ୍ଭଗତ ଦୁଃଖର କାହାଣୀ ଯା ଶୁଣିଲେ ଦୁଃଖିନୀର ହୃଦ ହୁଏ ହାଣି ନ ଶୁଣିଲେ ତହିଁ ପ୍ରତି ଧାଉଁଥାଏ ମନ ନ ହୁଅଇ କରି ତାର ଔତ୍ସୁକ ଦମନ। ଧୀରବର ସେ କଥାକୁ ଘେନି ତୁମ୍ଭ ଶ୍ରୁତି ଆଣିବ ଯଦ୍ୟପି ଦିନା ବୈଦେହୀର ସ୍ମୃତି ବୈଦେହୀର ପ୍ରଣୟକୁ ମଣିବ ସ୍ୱପନ ଚାହିଁ ନବ ପ୍ରଣୟିନୀ ପ୍ରଫୁଲ୍ଲ ଲପନ। ଲେଖୁଥାନ୍ତି ପତ୍ର ସତୀ ହୃଦୟ ବିକଳେ ପତ୍ର ଧୌତ ହେଉଥାଏ ନୟନର ଜଳେ ଆଉ କି ଲେଖିବି ବୋଲି ଭାବୁଥିଲେ ବସି ଆସିଗଲେ ଲବକୁଶ ମୁଦେ ହସି ହସି ଆଉ କି ଲେଖିବି ବୋଲି ଭାବୁଥିଲେ ବସି ଆସିଗଲେ ଲବ କୁଶ ମୁଦେ ହସି ହସି। ତପସ୍ୱିନୀର ପତ୍ର କବିତାଂଶଟି ଗଙ୍ଗାଧରଙ୍କର ସର୍ବଶ୍ରେଷ୍ଠ ରଚନା ତପସ୍ୱିନୀରୁ ସଂଗୃହୀତ। ଜନ ଅପବାଦ ଭୟରୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ସତୀ ସାଧ୍ୱୀ ଜନନୀ ସୀତାଙ୍କୁ ନିର୍ବାସିତା କରନ୍ତି। ବାଲ୍ମୀକି ଆଶ୍ରମରେ ଅନ୍ତଃସତ୍ତ୍ୱା ସୀତାଙ୍କର ଆରମ୍ଭ ହୁଏ ପତିହିତ ସାଧିନୀ ତପସ୍ୟା। ସ୍ୱାମୀଙ୍କର ହିତ ଲାଗି ସ୍ୱାମୀଙ୍କର ମଙ୍ଗଳ ଲାଗି ସେ ତପସ୍ୟା କରନ୍ତି। ଦୁଇ ରାଜପୁତ୍ରଙ୍କୁ ସମୁଚିତ ଶିକ୍ଷା ପ୍ରଦାନ କରି ଦେବୀ ରାମାୟଣ ପାଠରେ ଯୋଗ୍ୟ କରନ୍ତି। ସଂଯୋଗବଶତଃ ରାମାୟଣ ଗାନ କରି ଲବକୁଶ ପହଞ୍ଚିଯାଆନ୍ତି ଅଯୋଧ୍ୟା ରାଜସଭାରେ। ସାକ୍ଷାତ ହୁଏ ପିତା ପୁତ୍ରଙ୍କର କିନ୍ତୁ ପରିଚୟ ହୋଇନଥାଏ। ପରଦିନ ପ୍ରଭାତରୁ ପ୍ରସ୍ତୁତ ହୁଅନ୍ତି ଲବକୁଶ ଅଯୋଧ୍ୟା ଯିବା ପାଇଁ ଋଷି ବାଲ୍ମୀକିଙ୍କ ସହିତ। ସୀତା ସେତେବେଳେ ସମସ୍ତ ବିଷୟ ଶୁଣି ମର୍ମାହତ ହୁଅନ୍ତି। ତାଙ୍କର ହଠାତ୍ ରାମଚନ୍ଦ୍ରଙ୍କ ଉପରେ ସନ୍ଦେହ ଜାତ ହୁଏ। ଏ ଜନ୍ମ ପାଇଁ ଏକ ପତ୍ନୀ ବ୍ରତ ଅବଲମ୍ବନ କରିଥିବା ରାମଚନ୍ଦ୍ର କ'ଣ ତେବେ ଦ୍ୱିତୀୟ ପତ୍ନୀ ବରଣ କଲେ? ନହେଲେ ଯଜ୍ଞ କାର୍ଯ୍ୟ କରୁଛନ୍ତି କିପରି? ପତ୍ନୀର ଅବର୍ତ୍ତମାନରେ ଯଜ୍ଞ କାର୍ଯ୍ୟ ଅସମ୍ଭବ। ସନ୍ଦେହୀ ନାରୀ ମନ ପତିଦେବତାଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖିଛି, ତାହା ହିଁ ଆଲୋଚ୍ୟ କବିତାର ପ୍ରସଙ୍ଗ। ମନ ଭିତରେ ସନ୍ଦେହ, ନାରୀ ଜନ ସୁଲଭ ଈର୍ଷା, କିନ୍ତୁ କଣ୍ଠରେ କାରୁଣ୍ୟ। ଅବଶ୍ୟ ପାତିବ୍ରତ୍ୟର ମହତ୍ୱରେ ତାଙ୍କର ସକଳ ନାରୀ ଜନୋଚିତ ଭାବନା ସଙ୍ଗୋପିତ ହୋଇପଡ଼ିଛି। ଦେବୀ ସୀତା ପରିଣତ ହୋଇଛନ୍ତି କାରୁଣ୍ୟ ଓ ଆଦର୍ଶର ମୂର୍ତ୍ତିମନ୍ତ ପ୍ରତୀକ ରୂପରେ।